ଓମ୍ ଶାନ୍ତି। 15/8/2026 ର ମହାବାକ୍ୟ। ବାବା କହୁଛନ୍ତି, ମିଠେ ବଚେ, ସମସ୍ତଙ୍କୁ ଏହି ସନ୍ଦେଶ ଦିଅ ଯେ ଦେହ ସହିତ ଦେହର ସବୁ ଧର୍ମକୁ ଭୁଲି ନିଜକୁ ଆତ୍ମା ମନେ କର, ତେବେ ସବୁ ଦୁଃଖ ଦୂର ହୋଇଯିବ। ଆଜିର ପ୍ରଶ୍ନ, ତୁମ ସନ୍ତାନମାନଙ୍କୁ କେଉଁ କଥାରେ ଫଲୋ ଫାଦର ଅର୍ଥାତ୍ ପିତାଙ୍କୁ ଅନୁକରଣ କରିବାକୁ ହେବ? ତୁମ ସନ୍ତାନମାନଙ୍କୁ କେଉଁ କଥାରେ ଫଲୋ ଫାଦର ଅର୍ଥାତ୍ ପିତାଙ୍କୁ ଅନୁକରଣ କରିବାକୁ ହେବ? ଆଜିର ଉତ୍ତର, ଯେପରି ଏହି ବ୍ରହ୍ମା ବାବା ନିଜର ସବୁ କିଛି ଈଶ୍ୱରଙ୍କୁ ଅର୍ପଣ କରିଦେଲେ, ସମ୍ପୂର୍ଣ୍ଣ ଟ୍ରଷ୍ଟି ହୋଇଗଲେ, ସେହିପରି ଟ୍ରଷ୍ଟି ହୋଇ ରୁହ। କେବେ ହେଲେ ବି ଅଯଥାର୍ଥ ଖର୍ଚ୍ଚ କରି ପାପ ଆତ୍ମାମାନଙ୍କୁ ଦେବା ଉଚିତ ନୁହେଁ। ନିଜର ସବୁ କିଛି ଈଶ୍ୱରୀୟ ସେବାରେ ଲଗାଅ, ପୁରା ଟ୍ରଷ୍ଟି ହୋଇ ରୁହ, ବାବାଙ୍କ ଶ୍ରୀମତରେ ଚାଲୁଥାଅ। ବାବା ଦେଖୁଛନ୍ତି କେଉଁ ସନ୍ତାନ କେତେ ଶ୍ରୀମତରେ ଚାଲୁଛି। ଗୀତ ଅଛି, ତୁ ପ୍ୟାର କା ସାଗର ହେ। ଓମ୍ ଶାନ୍ତି। ପିଲାମାନେ ଗୀତ ଶୁଣିଲେ କହୁଛନ୍ତି, ବାବା ଆମେ କେଉଁଠାରୁ ଆସିଛୁ, କେବେ ଆସିଲୁ, ପୁଣି ଘରକୁ ଫେରିଯିବାର ରାସ୍ତା କିପରି ଭୁଲିଗଲୁ? ଏହି ଡ୍ରାମାକୁ କାନରେ ବୁଝେଇ ଦିଅ, ଅର୍ଥାତ୍ ଭଲ ଭାବରେ ବୁଝାଇ ଦିଅ, ଆମେ କିଏ, କେଉଁଠୁ ଆସିଛୁ, ପୁଣି କୁଆଡ଼େ ଯିବୁ। ଜ୍ଞାନର ଏକ ବୁନ୍ଦା ତ ଦେଇଦିଅନ୍ତୁ, କାହିଁକି ନା ଜ୍ଞାନର ସାଗର ଅଟନ୍ତି। ଏବେ ପିଲାମାନେ ଜାଣିଛନ୍ତି ଆମେ ଆତ୍ମା କେଉଁ ସ୍ଥାନର ନିବାସୀ ଅଟୁ। ପୁଣି ବାବାଙ୍କୁ ଓ ନିଜ ସ୍ୱର୍ଗକୁ କିପରି ଭୁଲିଗଲୁ ଓ କିପରି ଆସି ଏଠାରେ ଦୁଃଖୀ ହେଲୁ, ଏହି ରହସ୍ୟ କାନରେ ଶୁଣାଇ ଦିଅ। ଏବେ ଏହି ବାବା ଜ୍ଞାନର ସାଗର ଓ ପବିତ୍ରତାର ମଧ୍ୟ ସାଗର ଅଟନ୍ତି, ପ୍ରେମର ସାଗର ମଧ୍ୟ ଅଟନ୍ତି, ଶାନ୍ତି, ସୁଖ ଓ ସମ୍ପତ୍ତିର ମଧ୍ୟ ସାଗର ଅଟନ୍ତି। ଏବେ ବେହଦ୍ର ବାବାଙ୍କ ଠାରୁ ଏହି ସବୁ କଥା ବୁଝୁଛ। ଆଦିରେ କେଉଁଠୁ ଆସିଲ, ପୁଣି ମଝିରେ କଣ ହେଲା, ଯାହାଫଳରେ ଆମେ ରାସ୍ତା ଭୁଲି ଦୁଃଖୀ ହୋଇଗଲୁ, ପୁଣି ଏବେ ବାବାଙ୍କୁ କହୁଛୁ, ବାବା ଆମକୁ ରାସ୍ତା ବତାଅ, ଆମେ ନିଜ ସୁଖଧାମକୁ ଶାନ୍ତିଧାମକୁ ଯିବୁ। ବାବା ହିଁ ବସି କହୁଛନ୍ତି, ତୁମେ ଆଦି ସମୟରେ କଣ ଥିଲ, ପୁଣି ମଝିରେ କଣ ହେଲା, ଭକ୍ତି ମାର୍ଗ କିପରି ଆରମ୍ଭ ହେଲା, ଶେଷରେ କଣ ହେଲା, ଏହି ଆଦି ମଧ୍ୟ ଅନ୍ତର ରହସ୍ୟ ଏବେ ବୁଦ୍ଧିରେ ରହିଛି। ଏହା ଡ୍ରାମା ଅଟେ ନା, ମନୁଷ୍ୟମାନେ ଏହାକୁ ନିଶ୍ଚୟ ଜାଣିବା ଉଚିତ, କାହିଁକି ନା ଅଭିନେତା ଅଟନ୍ତି, ଜାଣିଛନ୍ତି ଆମେ ଆତ୍ମାମାନେ ନିରାକାରୀ ଶାନ୍ତି ଧାମରୁ ଆସିଛୁ, ଏହି ଟକି ଧାମକୁ ଅର୍ଥାତ୍ ସ୍ଥୂଳ ଦୁନିଆକୁ, ମୂଳ ବତନ, ସୂକ୍ଷ୍ମ ବତନ, ପୁଣି ଏହା ହେଉଛି ସ୍ଥୂଳ ବତନ, ପୁଣି ମୂଳ ବତନରୁ ଆତ୍ମାମାନେ ଟକି ଧାମକୁ ଅର୍ଥାତ୍ ସ୍ଥୂଳ ବତନକୁ ଆସୁଛନ୍ତି ଶରୀର ଧାରଣ କରି ଅଭିନୟ କରିବା ପାଇଁ। ଆତ୍ମାର ନିବାସ ସ୍ଥାନ ହେଉଛି ଶାନ୍ତିଧାମ, ଏହି କଥା ଦୁନିଆରେ କେହି ହେଲେ ବି ଜାଣିନାହାନ୍ତି, ଏହି କଥା ଜ୍ଞାନ ସାଗର ବାବା ହିଁ ଆସି ବୁଝାଉଛନ୍ତି। ଏବେ ବୁଝାଉଛନ୍ତି ଜ୍ଞାନ ସାଗର କୁହାଯାଉଛି ପାରଲୌକିକ ପରମପିତା ପରମାତ୍ମା, ମନୁଷ୍ୟଙ୍କୁ କୁହାଯାଇ ପାରିବ ନାହିଁ, ଏହି ମହିମା କେବଳ ବାବାଙ୍କର ଗାୟନ କରାଯାଇ ଯାହାକୁ ଆଉ କେହି ଜାଣିନାହାନ୍ତି। ବର୍ତ୍ତମାନ ବିନାଶର ସମୟ ଗାୟନ ରହିଛି, ବିନାଶ କାଳେ ବିପରୀତ ବୁଦ୍ଧି ୟୁରୋପବାସୀ। ଏବେ ବାବା ତୁମର ବୁଦ୍ଧି ଯୋଗ ନିଜ ସହିତ ଲଗାଇଛନ୍ତି କି ମାମେକମ୍ ୟାଦ କର, ମୁଁ ମୁସଲମାନ ଅଟେ, ମୁଁ ହିନ୍ଦୁ ଅଟେ, ବୌଦ୍ଧି ଅଟେ, ଏସବୁ ହେଲା ଦେହର ଧର୍ମ, ଆତ୍ମା ତ ଆତ୍ମା ହିଁ ଅଟେ। ବାବା ବୁଝାଉଛନ୍ତି ଦେହର ସବୁ ଧର୍ମ ଛାଡ଼ି ନିଜକୁ ଆତ୍ମା ଭାବି ମତେ ମନେ ପକାଇଲେ ପତିତରୁ ପାବନ ହୋଇଯିବ। ବାବା କହୁଛନ୍ତି ନିଜର ଏହି ଦେହକୁ ମଧ୍ୟ ଭୁଲ, ସମସ୍ତଙ୍କ ପାଇଁ ଏହା ହେଉଛି ବାବାଙ୍କର ସନ୍ଦେଶ, ଦେହ ସହିତ ଦେହର ଯାହା କିଛି ସମ୍ବନ୍ଧ ଅଛି ସବୁ ଭୁଲିଯାଅ। ମୁଁ ଆତ୍ମା ଅଟେ। ଆମ ସମସ୍ତ ଭାଇମାନଙ୍କର ପିତା ଜଣେ ଅଟନ୍ତି। ଏହି ବ୍ରହ୍ମା ମଧ୍ୟ କହୁଛନ୍ତି ମୁଁ ଆତ୍ମା। ତେଣୁ ସମସ୍ତେ ଭାଇ ଭାଇ ହୋଇଗଲେ। ବର୍ତ୍ତମାନ ସବୁ ଭାଇ ଭାଇ ପତିତ ଦୁଃଖୀ ହୋଇଯାଇଛନ୍ତି। ସମସ୍ତେ କାମ ଚିତାରେ ଚଢ଼ି ଭସ୍ମ ହୋଇଯାଇଛନ୍ତି। ଦ୍ୱାପର ଆରମ୍ଭରେ ରାବଣ ରାଜ୍ୟ ଆରମ୍ଭ ହୋଇଗଲେ ତୁମେ ସବୁ ବାମ ମାର୍ଗକୁ ଚାଲିଯାଉଛ। ସେତେବେଳେ ପୁଣି ଅନ୍ୟ ଧର୍ମ ଆରମ୍ଭ ହେଉଛି। ଅଧା ସମୟ ତୁମେ ପବିତ୍ର ରହୁଛ, ପୁଣି ଅଧା ସମୟ ତୁମେ ପତିତ ହେଉଛ। ଏକୋଇଶ ଜନ୍ମ ଭାରତରେ ହିଁ ଗାୟନ କରାଯାଏ। କୁମାରୀ ସିଏ ଯେ ଏକୋଇଶ କୂଳର ଉଦ୍ଧାର କରିଥାଏ, ସେଥିପାଇଁ କୁମାରୀମାନଙ୍କର ସମ୍ମାନ ରହିଥାଏ। ତୁମେ ଭାରତର କ'ଣ ସାରା ଦୁନିଆର ଉଦ୍ଧାର କରୁଛ। ତୁମେ ଜାଣିଛ ଆମେ ସବୁ ଆତ୍ମାମାନେ ଶିବ ବାବାଙ୍କର ସନ୍ତାନ ଅଟୁ। ତେଣୁ କୁମାର ହିଁ ହେଲେ ନା ପ୍ରଜାପିତା ବ୍ରହ୍ମାଙ୍କ ସନ୍ତାନ ହୋଇ ଭାଇ ଭଉଣୀ ହୋଇଥାଉ। ଏହି ଜ୍ଞାନ ତୁମ ପାଖରେ ଅଛି। ଆମେ ସବୁ ଆତ୍ମାମାନେ ଭାଇ ଭାଇ ଅଟୁ। ସମସ୍ତେ ବାବାଙ୍କୁ ଡାକୁଛୁ, ହେ ପତିତ ପାବନ ଆସ, ଏହି ରାବଣ ରାଜ୍ୟରୁ ଦୁଃଖରୁ ଆମକୁ ମୁକ୍ତ କର, ପୁଣି ଆମର ପଥ ପ୍ରଦର୍ଶକ ହୋଇ ଆମକୁ ଘରକୁ ଫେରାଇ ନେଇଚାଲ, ଆମର ଦୁଃଖ ହରଣ କର ଏବଂ ସୁଖ ଦିଅ। ଏବେ ତୁମେ ଜାଣୁଛ ବାସ୍ତବରେ ବାବା ଆସିଛନ୍ତି ଆମକୁ ଏହି କଳିଯୁଗୀ ରାବଣ ରାଜ୍ୟରୁ ମୁକୁଳାଇ ସାଥିରେ ନେଇଯିବେ। ବାବା ଜାଣିଛନ୍ତି ସବୁ ଆତ୍ମା ପତିତ ଅଟନ୍ତି, ସେଥିପାଇଁ ଶରୀର ମଧ୍ୟ ପତିତ ହୋଇଯାଇଛି। ଆତ୍ମାକୁ ହିଁ ପାବନ କରାଇ ନିର୍ବାଣ ଧାମ ନେଇଯିବେ। ଅତୀତ ଥିଲା, ବର୍ତ୍ତମାନ ହୋଇଛି, ପୁଣି ଭବିଷ୍ୟତ ହେବ। ଆଦି ମଧ୍ୟ ଅନ୍ତ, ପୁଣି ଆଦି, ସତ୍ୟଯୁଗ ଆଦି, କଳିଯୁଗ ଅନ୍ତ, ପୁଣି ଭବିଷ୍ୟତରେ ସତ୍ୟଯୁଗ ହେବ। ଏହା ତ ସହଜ ଅଟେ ନା। ଆଚ୍ଛା, ମଝିରେ କଣ ହେଲା? ଆମେ କିପରି ପତିତ ହେଲୁ? ଆମେ ପାବନ ଦେବତା ଥିଲୁ, ପୁଣି ପାବନରୁ ପତିତ କିପରି ହେଲୁ? ଏବେ ତୁମେ ବୁଝୁଛ। ବାବା ବୁଝାଉଛନ୍ତି, ରାବଣ ରାଜ୍ୟ ଆରମ୍ଭ ହେଲେ ତୁମେ ପତିତ ହେଉଛ, ଏବେ ତୁମକୁ ପୁଣି ଭବିଷ୍ୟତରେ ଦେବତା କରିବାକୁ ଆସିଛି। ଏଥିରେ ଜଟିଳତାର କୌଣସି କଥା ନାହିଁ। ବାବା କହୁଛନ୍ତି, ତୁମକୁ ଏହି ବିଷୟ ସାଗରରୁ ଆରପାରିକୁ ନେଇଯାଉଛି। ଗାୟନ ମଧ୍ୟ କରିଥାନ୍ତି ନୟା ମେରି। ସମସ୍ତେ ଏକ ବାବାଙ୍କୁ ହିଁ ଡାକୁଛନ୍ତି। ଆମର ବୁଡ଼ି ଯାଇଥିବା ଡଙ୍ଗାକୁ କ୍ଷୀରସାଗରକୁ ନେଇଚାଲ, ତାଙ୍କୁ ନାଉରିଆ ବଗିଚାର ମାଲିକ ମଧ୍ୟ କୁହାଯାଇଥାଏ। ଏବେ କଣ୍ଟାର ଜଙ୍ଗଲରେ ପଡ଼ିଛୁ, ଆମକୁ ପୁଣି ଫୁଲର ବଗିଚାକୁ ନେଇଚାଲ। ଦେବତାମାନେ ଫୁଲ ଅଟନ୍ତି ନା? ବର୍ତ୍ତମାନ ସମସ୍ତେ ହେଉଛନ୍ତି କଣ୍ଟା, ପରସ୍ପରକୁ ଦୁଃଖ ହିଁ ଦେଇ ଚାଲିଛନ୍ତି। ଦେବତା କେବେ କାହାକୁ ଦୁଃଖ ଦେଇନଥାନ୍ତି, ସେଠାରେ ତ ସୁଖ ହିଁ ସୁଖ ରହିବ। ସେମାନେ ତ କେବଳ ଗାୟନ କରୁଛନ୍ତି, ତୁମେ ଏଠାରେ ବାସ୍ତବରେ ଶୁଣୁଛ। କହୁଛନ୍ତି ନା, ବାବା ଆମେ କେବେଠାରୁ ଭୁଲିଲୁ, ଏହି ସୃଷ୍ଟି ଚକ୍ରକୁ ଆମେ କିପରି ଭୁଲିଗଲୁ? ସତ୍ୟଯୁଗ ତ୍ରେତୟାରେ ଏହା ଜାଣିନଥିଲୁ, କାହିଁକି ନା ସେଠାରେ ଆମେ ସୁଖୀ ଥିଲୁ, ପୁଣି ଦୁଃଖୀ କେବେ ହେଲୁ? ଯେବେ ରାବଣ ରାଜ୍ୟ ଆରମ୍ଭ ହେଲା, ଭାରତବାସୀ ରାବଣକୁ ଜଳାଇ ଚାଲିଛନ୍ତି, ଯେପର୍ଯ୍ୟନ୍ତ ତାର ବିନାଶ ନ ହୋଇଛି। ପୁଣି ସତ୍ୟଯୁଗରେ ପ୍ରତି ବର୍ଷ ଜଳାଇବେ ନାହିଁ, ଏହା ହେଉଛି ଭକ୍ତି ମାର୍ଗ। ଏବେ ରାବଣ ରାଜ୍ୟ ବିନାଶ ହେବ, ଭକ୍ତି ମାର୍ଗରେ ରାବଣକୁ ପ୍ରତ୍ୟେକ ବର୍ଷ ଜଳାଇଥାନ୍ତି, କିନ୍ତୁ ମରେ ନାହିଁ। ଏବେ ତୁମ ସମ୍ମୁଖରେ ରାବଣର ଯେପରି ମୁଣ୍ଡକୁ କାଟୁଛି, ଏବେ ତୁମ ସମ୍ମୁଖରେ ରାବଣର ଯେପରି ମରିଯାଇଛି, ତୁମେ ଜାଣିଛ ରାବଣ ରାଜ୍ୟ ଏବେ ଶେଷ ହେବ। ପାଞ୍ଚ ଭୂତର ମୁଣ୍ଡ କଟାଯାଉଛି। ପ୍ରଥମେ କାମରୂପକ ଭୂତର ମୁଣ୍ଡକୁ କାଟୁଛ, କାମ ବିକାର ହିଁ ମହାଶତ୍ରୁ ଅଟେ। ବାବା କହୁଛନ୍ତି, ଏହି ପାଞ୍ଚ ଭୂତ ଉପରେ ବିଜୟ ପ୍ରାପ୍ତ କଲେ ହିଁ ତୁମେ ବିଶ୍ୱ ଉପରେ ବିଜୟ ପ୍ରାପ୍ତ କରିପାରିବ। ମନୁଷ୍ୟ ନିଜେ କହୁଛନ୍ତି ଆମେ ପତିତ ଅଟୁ, ସେଥିପାଇଁ ଡାକୁଛନ୍ତି। ପତିତଙ୍କୁ ପାବନ କରିବାକୁ ଆସ। ଆତ୍ମା ଡାକୁଛି, ହେ ପତିତ ପାବନ, ହେ ବାବା ନାଉରିଆ, ଦୟାଶୀଳ ବାବା ଆସ। ବାବା କହୁଛନ୍ତି, ମୁଁ କଳ୍ପ କଳ୍ପ ଧରି ଆସୁଛି, କିପରି ଆସୁଛି ଏକଥା କେହି ଜାଣିନାହାନ୍ତି। ଗୀତାରେ ମଧ୍ୟ ଅଛି, ଭଗବାନ ଆସି ରାଜଯୋଗ ଶିଖାଇଥିଲେ, କିନ୍ତୁ ଭଗବାନ କିଏ କେବେ ଆସିଥିଲେ ଏକଥା କେହି ଜାଣିନାହାନ୍ତି। ଗୀତାକୁ ତ ଖଣ୍ଡନ କରିଦେଇଛନ୍ତି, କୃଷ୍ଣଙ୍କୁ ଦ୍ୱାପରକୁ ନେଇଯାଇଛନ୍ତି। ଦ୍ୱାପର ପରେ ତ ଦୁନିଆ ଆହୁରି ହିଁ ପତିତ ହୋଇଛି, ତେବେ ଦ୍ୱାପର ଯୁଗରେ ଆସି କୃଷ୍ଣ କ'ଣ କଲେ? ମନୁଷ୍ୟ ତ କିଛି ହେଲେ ବୁଝିବି ନାହାନ୍ତି, ସମ୍ପୂର୍ଣ୍ଣ ଅନ୍ରାଇଟିୟସ୍ ଅର୍ଥାତ୍ ଅସତ୍ୟ ହୋଇଯାଇଛନ୍ତି। ସତ୍ୟ ଯୁଗରେ ରାଇଟିୟସ୍ ଅର୍ଥାତ୍ ସତ୍ୟ ହେବ। ତୁମେ ଏବେ ଅନ୍ରାଇଟିୟସ୍ରୁ ରାଇଟିୟସ୍ ହେଉଛ। ବାବା ବୁଝାଉଛନ୍ତି, ତୁମେ ହିଁ ସମ୍ପୂର୍ଣ୍ଣ ରୂପେ ନିର୍ବିକାରୀ ପୂଜ୍ୟ ଥିଲ, ତୁମେ ହିଁ ଏବେ ବିକାରୀ ପୂଜାରୀ ହୋଇଛ। ଆପେ ହିଁ ପୂଜ୍ୟ, ପ୍ରଥମେ ତୁମେ ପୂଜ୍ୟ ଥିଲ, ଏକୋଇଶ ଜନ୍ମ ପର୍ଯ୍ୟନ୍ତ ପୁଣି ପୂଜାରୀ ହୋଇଛ। ସତ୍ୟ ଯୁଗରେ ଆଠ ଜନ୍ମ, ପୁଣି ତ୍ରେତାୟରେ ବାର ଜନ୍ମ ନେଉଛ। ବାବା ହିଁ କହୁଛନ୍ତି, ତୁମେ ପତିତ କିପରି ହେଲ, କେବେଠାରୁ ତଳକୁ ଖସିଲ? ଏହି ସୃଷ୍ଟିର ଚକ୍ର ଘୁରି ଚାଲିଛି, ସାରା ବିଶ୍ୱର ଇତିହାସ ଭୂଗୋଳ ଆଦି ମଧ୍ୟ ଅନ୍ତର ରହସ୍ୟ ପିଲାମାନଙ୍କୁ ବସି ବାବା ବୁଝାଉଛନ୍ତି। ସମସ୍ତେ ଏକରସ ଅର୍ଥାତ୍ ସମାନ ଭାବରେ ବୁଝିବେ ନାହିଁ, କ୍ରମାନ୍ୱୟରେ ହିଁ ବୁଝିବେ। ବାବା କହୁଛନ୍ତି, ମୁଁ ଆସି ସାମ୍ରାଜ୍ୟ ସ୍ଥାପନ କରୁଛି, ଏବେ ତୁମକୁ ସର୍ବଗୁଣ ସମ୍ପନ୍ନ ହେବାକୁ ପଡ଼ିବ, ସେ ପର୍ଯ୍ୟନ୍ତ ତୁମେ ସତ୍ୟଯୁଗକୁ ଯାଇପାରିବ ନାହିଁ, ଏହିଠାରେ ହେବାକୁ ପଡ଼ିବ। ପୁଣି ଭବିଷ୍ୟତରେ ଯାଇ ତୁମେ ରାଜତ୍ୱ କରିବ, ତା ମଝିରେ ସବୁ ବିନାଶ ହୋଇଯିବ, ବିନାଶ ମଧ୍ୟ ଦେଖିବ ନିଶ୍ଚୟ। ତୁମେ ପ୍ରାକ୍ଟିକାଲରେ ନିଜର ଅଭିନୟ କରିବ, ତୁମକୁ ଜଣାପଡ଼ୁନାହିଁ ଆଗକୁ କ'ଣ ହେବ, ଯାହା କଳ୍ପ ପୂର୍ବରୁ ହୋଇଥିବ ତାହା ହିଁ ହେବ। ତୁମକୁ ମୋଟ ଉପରେ କୁହାଯାଉଛି, ସ୍ଥାପନା ଏବଂ ବିନାଶ ହେବ। ବିନାଶ କିପରି ହେବ ତାହା ତ ଯେତେବେଳେ ହେବ ସେତେବେଳେ ଦେଖିବ, ଦିବ୍ୟ ଦୃଷ୍ଟି ଦ୍ୱାରା ବିନାଶ ଦେଖିଛ, ଆଗକୁ ଗଲେ ବାସ୍ତବରେ ଦେଖିବ। ସ୍ଥାପନାର ସାକ୍ଷାତକାର ମଧ୍ୟ ଦିବ୍ୟ ଦୃଷ୍ଟି ଦ୍ୱାରା ଦେଖିଛ, ପୁଣି ପ୍ରାକ୍ଟିକାଲରେ ଦେଖିବ, କିନ୍ତୁ ଅଧିକ ଧ୍ୟାନରେ ଯିବା ମଧ୍ୟ ଠିକ୍ ନୁହେଁ, ପୁଣି ବୈକୁଣ୍ଠକୁ ଯାଇ ନୃତ୍ୟ କରିବାରେ ଲାଗି ପଡ଼ୁଛନ୍ତି। ନା ନା ଜ୍ଞାନ ନା ଯୋଗ, ଉଭୟରୁ ବଞ୍ଚିତ ହୋଇଯାଉଛନ୍ତି। ଧ୍ୟାନରେ ଯିବାର କୌଣସି ଆବଶ୍ୟକତା ନାହିଁ, କେବଳ ଯୋଗ ତ ଲଗାଯାଉଛି, ତୁମେ କେବଳ ଭୋଗ ତ ଲଗାଯାଉଛି, ତୁମେ ବ୍ରାହ୍ମଣ ସେଠାକୁ ଯାଉଛ, ଦେବତା ଓ ବ୍ରାହ୍ମଣ ମାନଙ୍କର ସଭା ଲାଗୁଛି, ଏଠାରେ ତୁମେ ପିଅର ଘରେ ଅର୍ଥାତ୍ ପିତାଙ୍କ ଗୃହରେ ବସିଛ, ତୁମକୁ ଯୋଗ୍ୟ କରାଯାଉଛି ବିଷ୍ଣୁପୁରୀ ଯିବା ପାଇଁ। କନ୍ୟାର ନିର୍ବନ୍ଧ ହେଲେ ତାକୁ ବୁଝାଇ ଦିଆଯାଏ, ଶ୍ୱଶୁର ଘରେ କିପରି ଚଳିବ, ସମସ୍ତଙ୍କ ସହିତ ସ୍ନେହରେ ଚାଲିବ, ଝଗଡ଼ା କରିବ ନାହିଁ। ଏଠାରେ ମଧ୍ୟ ଠିକ୍ ସେହିପରି ହେଉଛି, ବାବା କହୁଛନ୍ତି, ତୁମକୁ ସର୍ବଗୁଣ ସମ୍ପନ୍ନ ଏହିଠାରେ ହେବାକୁ ପଡ଼ିବ, ସ୍ୱର୍ଗରେ କୌଣସି ଲଢ଼େଇ ଝଗଡ଼ା ଆଦି ହେବ ନାହିଁ। ଏବେ ତୁମେ ବିଷ୍ଣୁପୁରୀ ଅର୍ଥାତ୍ ଶ୍ୱଶୁର ଘରକୁ ଯିବ, ସେଠାରେ ମହାନ ବୈଷ୍ଣବ ଥାନ୍ତି, ତାଙ୍କ ପରି ବୈଷ୍ଣବ ସୃଷ୍ଟିରେ ନାହାନ୍ତି, ବୈଷ୍ଣବ ଦେବତାମାନେ ବିକାରରେ ଯାଇନଥାନ୍ତି। ବିକାର ହେଉଛି ହିଂସା, କୁହାଯାଇଥାଏ ଅହିଂସା ପରମ ଦେବୀ ଦେବତା ଧର୍ମ। ଏବେ ତୁମେ ଜାଣିଛ ଆମେ ବାପ ଘରେ ବସିଛୁ, ପୁଣି ଆମକୁ ବିଷ୍ଣୁପୁରୀ ଯିବାକୁ ହେବ, ଜାଣିଛ ସେଠାରେ ବହୁତ ସୁଖ ମିଳିବ। ବିବାହ ପୂର୍ବରୁ କନ୍ୟା ଚିରା ବସ୍ତ୍ର ପିନ୍ଧିଥାଏ, ଯାହାକୁ ବନବାହ କହିଥାନ୍ତି। ତୁମ ପାଖରେ ବି ଏବେ କ'ଣ ଅଛି? କିଛି ବି ନାହିଁ, ଏଠାରେ ତ ମାଟି ଗୋଡ଼ି ଅଛି, ଏଠାରେ ତୁମର କୌଣସି ଅଳଙ୍କାର ପିନ୍ଧିବାର ଆବଶ୍ୟକତା ନାହିଁ। କିନ୍ତୁ କହୁଛନ୍ତି, ଘର ସଂସାରରେ ରହିବାକୁ ପଡ଼ୁଛି, ବିବାହ ଆଦିକୁ ଯିବାକୁ ପଡ଼ୁଛି, ତେଣୁ ଅଳଙ୍କାର ଆଦି ପିନ୍ଧିବାର ମନା ନାହିଁ। ନଚେତ୍ କହିବେ ବିଧବା ଅଳଙ୍କାର ପିନ୍ଧୁନାହାନ୍ତି, ନାମ ବଦନାମ ହୋଇଯିବ। ସେଥିପାଇଁ ବାବା କହୁଛନ୍ତି ନାମ ବଦନାମ କର ନାହିଁ, ଯାହା ବି ପିନ୍ଧ କିନ୍ତୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ। ଯେଉଁ ସ୍ଥାନକୁ ବି ଗଲେ ମଧ୍ୟ ଏହି ମନ୍ତ୍ର ମନେ ରଖ, ନିଜକୁ ପରୀକ୍ଷା କର। ଆମେ ବାବାଙ୍କ ସ୍ମୃତିରେ ରହୁଛୁ, ଏଠାକୁ ଆମେ ଯାଉଛୁ ବାବାଙ୍କ ନିର୍ଦ୍ଦେଶରେ, ତାଙ୍କ ସହିତ ମଧ୍ୟ ସମ୍ବନ୍ଧ ରଖିବାକୁ ହେବ। ହାତ କରେ ଅର୍ଥାତ୍ ହାତରେ କାମ କର, ହୃଦୟରେ ବାବାଙ୍କୁ ମନେ ପକାଅ, ତେବେ ବୁଝାଯିବ ଇଏ ମଜବୁତ ଅଛନ୍ତି। ଅଳଙ୍କାର ଆଦି ପିନ୍ଧି ବିବାହକୁ ଯାଅ, ଏକତ୍ର ରୁହ, କିନ୍ତୁ ମହାବୀର ହେବାକୁ ପଡ଼ିବ। ସନ୍ନ୍ୟାସୀମାନଙ୍କୁ ମଧ୍ୟ ଦେଖାଇଥାନ୍ତି ନା, ଗୁରୁ ବେଶ୍ୟା ପାଖକୁ ସର୍ପ ପାଖକୁ ପଠାଇଦେଲେ, ଯିଏ ବାହାଦୁରୀ ସହ ପାସ୍ ହୋଇ ଦେଖାଇଥାନ୍ତି ତାଙ୍କୁ ମହାବୀର କୁହାଯାଇଥାଏ। ବାବାଙ୍କ ସ୍ମୃତିରେ ରହିଲେ କୌଣସି କର୍ମେନ୍ଦ୍ରିୟ ଦ୍ୱାରା ଚଞ୍ଚଳତା ହେବ ନାହିଁ। ବାବାଙ୍କୁ ଭୁଲିଲେ କର୍ମେନ୍ଦ୍ରିୟ ଚଞ୍ଚଳ ହେବ। ବିଶ୍ୱର ତୁମେ ମାଲିକ ହେଉଛ, ଏହା କଣ ଛୋଟ କଥା? ସନ୍ନ୍ୟାସୀ ଏହି କଥାକୁ ଆଦୌ ଜାଣିନାହାନ୍ତି। ଶାସ୍ତ୍ରରେ ଯଦିଓ କିଛି କଥା ରହିଛି କିନ୍ତୁ ତାଙ୍କୁ ଖଣ୍ଡନ କରିଦେଇଛନ୍ତି। ଭଗବାନ ଉବାଚ, ମୁଁ ତୁମକୁ ରାଜଯୋଗ ଶିଖାଉଛି, ଯେତେ ପର୍ଯ୍ୟନ୍ତ ବଞ୍ଚିଥିବା ଜ୍ଞାନ ଅମୃତ ପାନ କରି ଚାଲିଥିବା ଶୁଣି ଚାଲିଥିବା, ରାଜଧାନୀ ସ୍ଥାପନ ହୋଇଯିବ। ପିଲାମାନଙ୍କୁ ଘଡ଼ି ଘଡ଼ି ଶିକ୍ଷା ଦିଆଯାଉଛି, କେବଳ ବାବାଙ୍କୁ ମନେ ପକାଅ। ଦୈବୀ ଲକ୍ଷଣ ଧାରଣ କର, କୌଣସି ବି ବିକର୍ମ ନ ହେଉ, ଏହା ଅସୁରମାନଙ୍କର କାମ ଅଟେ। ତୁମେ ଏବେ ଦେବତା ହେଉଛ, ତେଣୁ ଦୈବୀ ଗୁଣ ଧାରଣ କରିବାକୁ ହେବ। ସବୁଠାରୁ ବଡ଼ ହେଉଛି କାମ ବିକାରର କଣ୍ଟା, ପୂର୍ବରୁ ଅଭ୍ୟାସ ପଡ଼ିଯାଇଥିବାରୁ ଘଡ଼ି ଘଡ଼ି ତଳକୁ ଖସି ପଡ଼ୁଛନ୍ତି, ମାୟା ଚାପୁଡ଼ା ମାରି ବେହୋସ କରିଦେଉଛି। ସେଥିପାଇଁ ଗାୟନ କରାଯାଇଛି, ଆଶ୍ଚର୍ଯ୍ୟ ଭାବେ ଶୁଣୁଛନ୍ତି, କହୁଛନ୍ତି ଏବେ ତୁମେ କେବଳ ବାବାଙ୍କର ହୋଇଛ, କହୁଛ ମଧ୍ୟ ଏସବୁ ଈଶ୍ୱରଙ୍କର ଦାନ, ତେଣୁ ତୁମେ ଟ୍ରଷ୍ଟି ହୋଇଯାଉଛ, ଆମକୁ ତାଙ୍କ ଶ୍ରୀମତରେ ଚାଲିବାକୁ ହେବ। ବାବା ମଧ୍ୟ ଦେଖୁଛନ୍ତି ମୋତେ ସବୁ କିଛି ଅର୍ପଣ କରି ପୁଣି ଶ୍ରୀମତରେ କିପରି ଚାଲୁଛନ୍ତି। କୌଣସି ଅଯଥା ଖର୍ଚ୍ଚ କରି ପାପ ଆତ୍ମାମାନଙ୍କୁ ଦେଉନାହିଁ ତ? ଆରମ୍ଭରୁ ଏହି ବ୍ରହ୍ମା ମଧ୍ୟ ଟ୍ରଷ୍ଟି ହୋଇ ଉଦାହରଣ ସ୍ୱରୂପ ହୋଇ ଦେଖାଇଲେ, ସବୁ କିଛି ଈଶ୍ୱର ଅର୍ପଣ କରି ନିଜେ ଟ୍ରଷ୍ଟି ହୋଇଗଲେ, ଆଉ କାହାକୁ କିଛି ଦେଲେ ନାହିଁ, ଈଶ୍ୱରଙ୍କ ଅର୍ଥେ କଲେ, ତେଣୁ ଈଶ୍ୱରଙ୍କ କାମରେ ହିଁ ଲାଗିବା ଉଚିତ। ଶରୀର ନିର୍ବାହ ମଧ୍ୟ ତ ହେଉଥିଲା ନା, ଯାହା କିଛି ଥିଲା ସବୁ ସେବାରେ ଲଗାଇଦେଲେ। ତାଙ୍କୁ ଦେଖି ଅନ୍ୟମାନେ ମଧ୍ୟ ଏହିପରି କଲେ, ଭକ୍ତି ଅର୍ଥାତ୍ ସଂଗଠନ ହୋଇଗଲା। ଭକ୍ତି ନ ହୋଇଥିଲେ ସେବା ନିମନ୍ତେ ସନ୍ତାନମାନେ ହୁସିଆର ଅର୍ଥାତ୍ ଯୋଗ୍ୟ କିପରି ହୋଇଥାନ୍ତେ? ପାକିସ୍ତାନରେ ଶିଖିଲେ, ପୁଣି ଏଠାକୁ ଆସି ଶିଖିଲେ, ଯେବେ ବୁଝାଇବା ଯୋଗ୍ୟ ହେଲେ ସେତେବେଳେ ବାହାରକୁ ବାହାରିଗଲେ। ଏବେ ତ ଦେଖ କେତେ ପ୍ରଦର୍ଶନୀ ଆଦି କରି ଚାଲିଛନ୍ତି, ବିଖ୍ୟାତ ଲୋକମାନଙ୍କୁ ନିମନ୍ତ୍ରଣ ଦେଉଛନ୍ତି। ଏହି ଜ୍ଞାନ ଯଜ୍ଞରେ ଅନେକ ପ୍ରକାରର ବିଘ୍ନ ମଧ୍ୟ ପଡ଼ିବ, ବିଘ୍ନକୁ ଡରିବା ଅନୁଚିତ। ଅବଳାମାନଙ୍କ ଉପରେ କେତେ ଅତ୍ୟାଚାର ହେଉଛି, ବାବା କହୁଛନ୍ତି ଯୋଗ ବଳରେ ରହି ତାଙ୍କୁ ବୁଝାଅ। ଭଗବାନ ପିତାଙ୍କର ସନ୍ତାନ ହୋଇ ପୁଣି ତାଙ୍କୁ ଭୁଲି ଯାଉଛ, ମାୟାର ହୋଇଯାଉଛ, ଏହା ମଧ୍ୟ ହାର ଜିତ୍ର କୁସ୍ତି ଅଟେ, କିନ୍ତୁ ବକ୍ସିଂ ସଦୃଶ। ମାୟା ଘୁଷା ଅର୍ଥାତ୍ ମୁଥ ମାରିଲେ ବେହୋସ ହୋଇଯାଉଛନ୍ତି। ବାବା କହୁଛନ୍ତି ମାୟା ଠାରୁ କେବେ ହାର ନାହିଁ, ପବିତ୍ର ରହିଲେ ବିଶ୍ୱର ମାଲିକ ହେବ। କେତେ ବଡ଼ ଆମଦାନୀ, ଯଦି ପୁରା ପୁରୁଷାର୍ଥ ନ କରିବ ତେବେ ଯାଇ ସେଠାରେ ଦାସଦାସୀ ହେବ। ସାରା ରାଜଧାନୀ ଏଇଠାରେ ହିଁ ସ୍ଥାପନା ହେଉଛି। ଆଚ୍ଛା। ମିଠା ମିଠା ଶିଖିଲ ଦେ ସନ୍ତାନ ମାନଙ୍କ ପ୍ରତି ମାତ ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ସ୍ନେହ ଭରା ସ୍ମୃତି ଏବଂ ସୁପ୍ରଭାତ ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ ଆତ୍ମିକ ସନ୍ତାନ ମାନଙ୍କର ଆତ୍ମିକ ପିତା ପରମାତ୍ମାଙ୍କୁ ନମସ୍ତେ 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 ଧାରଣା ପାଇଁ ମୁଖ୍ୟ ସାରାଂଶ ପ୍ରଥମ ପଏଣ୍ଟ ବଞ୍ଚିଥିବା ପର୍ଯ୍ୟନ୍ତ ଜ୍ଞାନ ଅମୃତ ପିଇବାର ମହାବୀର ହୋଇ ମାୟାର ବକ୍ସିଂ ଅର୍ଥାତ୍ ମୁଷ୍ଟି ଯୁଦ୍ଧରେ ବିଜୟୀ ହେବାର ଅଛି ସମସ୍ତଙ୍କ ସହିତ ସମ୍ବନ୍ଧ ରଖି ମଧ୍ୟ ମନକୁ କେବଳ ଏକ ବାବାଙ୍କ ନିକଟରେ ରଖିବାକୁ ହେବ ସେକେଣ୍ଡ ପଏଣ୍ଟ ବିଘ୍ନକୁ ଡରିବାର ନାହିଁ ସେବାରେ ନିଜର ସବୁ କିଛି ସଫଳ କରିବାର ଅଛି ସବୁକିଛି ଈଶ୍ୱରଙ୍କୁ ଅର୍ପଣ କରି ଟ୍ରଷ୍ଟି ହୋଇ ରହିବାର ଅଛି ଅଯଥାର୍ଥ କାର୍ଯ୍ୟରେ କିଛି ବି ଲଗାଇବାର ନାହିଁ ଆଜିର ବରଦାନ ନିଜର ସମ୍ପୂର୍ଣ୍ଣ ସ୍ୱରୂପର ଆହ୍ୱାନ ଦ୍ୱାରା ଆବାଗମନ ଅର୍ଥାତ୍ ଯିବା ଆସିବାର ଚକ୍ରରୁ ମୁକ୍ତ ରହୁଥିବା ଭାଗ୍ୟବାନ ତାରକା ହୁଅ ନିଜର ସମ୍ପୂର୍ଣ୍ଣ ସ୍ୱରୂପର ଆହ୍ୱାନ ଦ୍ୱାରା ଆବାଗମନ ଅର୍ଥାତ୍ ଯିବା ଆସିବାର ଚକ୍ରରୁ ମୁକ୍ତ ରହୁଥିବା ଭାଗ୍ୟବାନ ତାରକା ହୁଅ ଏବେ ନିଜର ସମ୍ପୂର୍ଣ୍ଣ ସ୍ଥିତିର ବା ସମ୍ପୂର୍ଣ୍ଣ ସ୍ୱରୂପର ଆହ୍ୱାନ କର ଯାହାଦ୍ୱାରା ଏହି ସ୍ୱରୂପ ହିଁ ସର୍ବଦା ସ୍ମୃତିରେ ରହିବ ତାହାଦ୍ୱାରା କେବେ କେବେ ଯେଉଁଭଳି ଉଚ୍ଚ ସ୍ଥିତିରୁ ନୀଚ ସ୍ଥିତିକୁ ଯିବା ଆସିବା କରିବାର ଚକ୍ର ଚାଲୁଛି ବାରମ୍ବାର ସ୍ମୃତି ଏବଂ ବିସ୍ମୃତିର ଚକ୍ରରେ ଆସିଯାଉଛ ସେଥିରୁ ମୁକ୍ତ ହୋଇଯିବ ଦୁନିଆର ଲୋକମାନେ ଜନ୍ମ ମରଣର ଚକ୍ରରୁ ମୁକ୍ତ ହେବା ପାଇଁ ଚାହୁଁଛନ୍ତି କିନ୍ତୁ ତୁମେମାନେ ବ୍ୟର୍ଥ କଥା ଗୁଡ଼ିକରୁ ମୁକ୍ତ ହୋଇ ଚମକୁଥିବା ଭାଗ୍ୟବାନ ତାରକା ହୋଇଯିବ ଆଜିର ସ୍ଲୋଗାନ କୌଣସି ବି ବିଘ୍ନର ବଶୀଭୂତ ହେବା ଅର୍ଥାତ୍ ଆତ୍ମାରୂପୀ ହୀରାରେ ଦାଗ ଲଗାଇବା କୌଣସି ବି ବିଘ୍ନର ବଶୀଭୂତ ହେବା ଅର୍ଥାତ୍ ଆତ୍ମାରୂପୀ ହୀରାରେ ଦାଗ ଲଗାଇବା ଅବ୍ୟକ୍ତ ଇସାରା ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ ଯେପରି ତୁମମାନଙ୍କର ଆଦି ସ୍ୱରୂପ ପବିତ୍ର ଦେବତା ସ୍ୱରୂପ ଅଟେ ସେହିପରି ଏହି ଅନ୍ତିମ ଜନ୍ମ ମଧ୍ୟ ପବିତ୍ର ବ୍ରାହ୍ମଣ ଜୀବନ ଅଟେ ଏହି ସ୍ମୃତି ଆଧାରରେ ପବିତ୍ର ଜୀବନକୁ ଅତି ସହଜ ଅନୁଭବ କର ପବିତ୍ର ହୁଅ ଯୋଗୀ ହୁଅ ଏହି ମହାମନ୍ତ୍ର ସର୍ବପ୍ରାପ୍ତିର ଚାବି ଅଟେ ଯଦି ପବିତ୍ରତା ନାହିଁ ଯୋଗୀ ଜୀବନ ନାହିଁ ତେବେ ଅଧିକାରୀ ହୋଇଥିଲେ ମଧ୍ୟ ଅଧିକାରର ଅନୁଭୂତି କରିପାରିବ ନାହିଁ ଏହା ମହାମନ୍ତ୍ର ହିଁ ସର୍ବସମ୍ପତ୍ତିକୁ ଅନୁଭୂତି କରିବାର ଚାବିକାଠି ଅଟେ ଓମ୍ ଶାନ୍ତି।